ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମଣିପୁରରୁ ଆଜି ପ୍ରତ୍ୟାହୃତ ହେଲା ରାଷ୍ଟ୍ରପତି ଶାସନ। ଏକ ବିକଶିତ ଭାରତ ଗଠନ କରିବା ଲାଗି ମହିଳାମାନେ ସ୍ୱାକ୍ଷର ହେବା ସହିତ ଆର୍ଥିକ ସ୍ୱାବଲମ୍ବୀ ହେବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମାର ସୁଫଳ କୃଷି ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଉପଲବ୍ଧ କରାଇବା ଦିଗରେ ଯତ୍ନବାନ ଅଛନ୍ତି ସରକାର। ରାଜ୍ୟସଭାରେ ବାଣିଜ୍ୟ ମନ୍ତ୍ରୀଙ୍କ ସୂଚନା ଏବଂ 19 ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଭାରତ ସମ୍ମୁଖରେ 311 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଆଫଗାନିସ୍ତାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଣିପୁରରେ ଗତବର୍ଷ ଫେବୃଆରୀ 13 ତାରିଖରୁ ଜାରି କରାଯାଇଥିବା ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାର କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ମଣିପୁରରେ ଭାରତୀୟ ସମ୍ବିଧାନର ଧାରା 356 ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ୱାରା ଗତବର୍ଷ ଜାରି କରାଯାଇଥିବା ରାଷ୍ଟ୍ରପତି ଶାସନକୁ ଆଜିଠାରୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତ୍ୟାହାର କରି ନିଆଗଲା ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଦେଶରେ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି। ସେଥିଲାଗି 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବା ଲାଗି ମହିଳାମାନେ ସ୍ୱାକ୍ଷର ହେବା ସହିତ ଆର୍ଥିକ ସ୍ୱାବଲମ୍ବୀ ହେବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁରଠାରେ ଆଜି କେତେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶିକ୍ଷା ପ୍ରଗତିର ପୁଞ୍ଜି ହୋଇଥିବା ଦୃଷ୍ଟିରୁ ଏ ଦିଗରେ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ ଆଦିବାସୀମାନଙ୍କ ଉନ୍ନତି ସହିତ ଦେଶର ଗୌରବମୟ ଇତିହାସର ସଂରକ୍ଷଣ ଲାଗି ମଧ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର 100% ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବା ଲାଗି ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ନିହାତି ଜରୁରୀ। ରାଷ୍ଟ୍ରପତି ଆଜି ରାଇରଙ୍ଗପୁରଠାରେ ତୀରନ୍ଦାଜୀ କେନ୍ଦ୍ର, ହଲିଡେ ହୋମ୍, ଆୟୁଷ ଚିକିତ୍ସାଳୟ ତଥା ଆୟୁର୍ବେଦ ମହାବିଦ୍ୟାଳୟ, ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍, ସହର ସୌନ୍ଦର୍ଯ୍ୟକରଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ସାଂସ୍କୃତିକ କେନ୍ଦ୍ର ଓ ରାଇରଙ୍ଗପୁର ମହାବିଦ୍ୟାଳୟରେ 320 ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ଚୁକ୍ତିନାମାର ସୁଫଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକରେ ଯେଭଳି ଉପଲବ୍ଧ ହେବ ସେ ଦିଗରେ ସରକାର ଯତ୍ନବାନ ଅଛନ୍ତି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଶ୍ରୀ ଗୋଏଲ କହିଛନ୍ତି ଏହି ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ଏମ୍ଏସ୍ଏମ୍ଇ କ୍ଷେତ୍ର, ଶିଳ୍ପପତି, ଦକ୍ଷ କାରିଗର ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକ ଲାଭବାନ ହୋଇପାରିବେ। ଦେଶରେ ଉତ୍ପାଦନ କ୍ଷମତାକୁ ଅଧିକ ସଶକ୍ତ କରିବା ସହିତ ନିଯୁକ୍ତି ସୁଯୋଗକୁ ସମ୍ପ୍ରସାରିତ କରିବା ଦିଗରେ ଏହି ଚୁକ୍ତିନାମା ସହାୟକ ହେବ। ସେହିଭଳି ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଉଭୟ ଦେଶରେ ନୂତନ ବ୍ୟାପାର ଆରମ୍ଭ କରିବା ଦିଗରେ ଏହି ଚୁକ୍ତିନାମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ସେ କହିଛନ୍ତି ବାଣିଜ୍ୟ ଚୁକ୍ତିନାମାର ଦସ୍ତାବିଜ ଚୂଡ଼ାନ୍ତ କରିବା ଦିଗରେ ଉଭୟ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଏହା ସମ୍ପନ୍ନ ହେବା ପରେ ଏହି ରାଜିନାମାର ବିସ୍ତୃତ ତଥ୍ୟ ଘୋଷଣା କରାଯିବ। ଶ୍ରୀ ଗୋଏଲ କହିଛନ୍ତି 140 କୋଟି ଭାରତୀୟଙ୍କର ଶକ୍ତି ଚାହିଦାକୁ ସୁରକ୍ଷିତ ରଖିବା ପ୍ରସଙ୍ଗ ଉପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବରୁ ସରକାରଙ୍କ ପକ୍ଷରୁ ଅନେକ ଥର ଘୋଷଣା କରାଯାଇସାରିଛି। ଗତ 2 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନ୍ ଯୋଗେ ଆଲୋଚନା ପରେ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଉତ୍ପାଦ ଉପରେ ଶୁଳ୍କ ହାରକୁ ରାଷ୍ଟ୍ରପତି ଟ୍ରମ୍ପ 18% ହ୍ରାସ କରିଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି।
2 ଫରବରୀ 2026 କୁ ପ୍ରଧାନମନ୍ତ୍ରୀ ଜୀ ଆଉ ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେ ଦ୍ୱିପକ୍ଷୀୟ ଔର ଅନ୍ତରାଷ୍ଟ୍ରୀୟ ମହତ୍ତ୍ୱ କେ କଇ ମୁଦ୍ଦୋ ପର ଫୋନ୍ ପର ଚର୍ଚ୍ଚା କି। ଇସକେ ବାଦ ରାଷ୍ଟ୍ରପତି ଟ୍ରମ୍ପ କେ ଅମେରିକା କୁ କିଏ ଜାନେ ବାଲେ ଭାରତୀୟ ନିର୍ଯାତ କି ଦର ଘଟାକର 18% करने की घोषणा की। मैं इस बात पर जोर देना चाहता हूँ कि यह अमरीका द्वारा प्रतिस्पर्धी देशों पर लगाए गए टैरिफ से कम है।
आपण माने संवाद सुनुचंती आकाशवाणी रो।
प्रिय साथियों, मैं कामेड नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 7 ତାରିଖରୁ 2 ଦିନିଆ ମାଲେସିଆ ଗସ୍ତରେ ଯିବେ। ତାଙ୍କର ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତ କରୁଛନ୍ତି। ଏହା ହେଉଛି ଭାରତ ମାଲେସିଆ ଦ୍ୱିପକ୍ଷୀୟ ସମ୍ପର୍କକୁ 2024 ଅଗଷ୍ଟରେ ସମନ୍ୱିତ ରଣନୈତିକ ଭାଗିଦାରୀରେ ପରିଣତ କରିବା ପରେ ଶ୍ରୀ ମୋଦିଙ୍କର ପ୍ରଥମ ତଥା ମାଲେସିଆକୁ 3ତୀୟ ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ମୋଦି ତାଙ୍କର ମାଲେସିଆ ପ୍ରତିପକ୍ଷଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ 10ମ ଭାରତ ମାଲେସିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଫୋରମ୍ର ବୈଠକ ମଧ୍ୟ ସେଠାରେ ଅନୁଷ୍ଠିତ ହେବ। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
प्रिया कामरेड नाना राज्य कमेटी सदस्य कामरेड नीतू बेहतर नाव संघे ममता अनुपा आलके ने 16 कामरेड संघे पुलिस ते आत्मसमर्पित मना महासचिव तीनचो जोड़ हेवना कामरेड नुकसान या आत्मसमर्पण के मुंतो इंजके जनाधारो भर्ती मिलिशिया पार्टी की वेडे समन्वय हिले मना ओडिशा ते पश्चिम ब्यूरो वेडे नुकसान या सरेंडर हाय नद प्रस्ता इंजे पूर्व ब्यूरो ते वेख्यवाल इच्छुर मुले नोर अदेन के सभ्य तोर सरेंडर की आलसना इंजो नावा सुझाव अगर सरेंडर की ओके समस्या पेरसिता नुकसान वेडे आंता सरेंडर कितके ओडिशा पोलिस तोरु हर प्रकार चौदह इन तोर मिकिन वेहतन बात इतके बिदई नाटिनवरा फोन तालसी मंजी संपर्क मैदे नावा मोबाइल नंबर 7815070531 मिकुन ततनो मैदे तैयार कितन मीवा राज्य कमिटी सदस्य नीतु।
ଦେଶର ସାମଗ୍ରିକ ବିକାଶ ଲାଗି ସରକାର ସଂସ୍କାର, ରୂପାନ୍ତରୀକରଣ ଏବଂ ସଫଳ ପ୍ରଦର୍ଶନ ଦୃଷ୍ଟିକୋଣ ସହିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ରାଜ୍ୟସଭାର ନେତା ଜେପି ନଡ୍ଡା କହିଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ରାଷ୍ଟ୍ରପତିଙ୍କ ଭାଷଣରେ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସଫଳତା, ଦେଶର ପୁରାତନ ସଂସ୍କୃତି ଏବଂ ପରମ୍ପରା ସମେତ 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଦେଶର ସଫଳ ଯାତ୍ରା ଉପରେ ଆଲୋକପାତ କରାଯାଇଛି।
इट इज अ मिक्स ऑफ बोथ। जो हमारे ट्रेडिशंस हैं, जो हमारे कल्चर है, उसको भी उन्होंने समावेश किया है और साथ ही साथ जो हम डेवलप्ड इंडिया की तरफ बढ़ रहे हैं उस रोड मैप को भी उन्होंने अपने वक्तव्य में मिश्रित करके उन्होंने उसको रखने का प्रयास किया है।
ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲା ଅନ୍ତର୍ଗତ ଏକ ଗୁମ୍ଫା ଭିତରେ ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଜଣ ପାକିସ୍ତାନୀ ସନ୍ତାସବାଦୀ ନିହତ ହୋଇଛନ୍ତି। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଏହି ସନ୍ତାସବାଦୀଙ୍କ ମଧ୍ୟରୁ ଜଣେ ଜୈସ୍ ଇ ମହମ୍ମଦର ସର୍ବୋଚ୍ଚ କମାଣ୍ଡର ରୁବାନୀ ଓରଫ ଆବୁ ମାଭିଆ ବୋଲି ଚିହ୍ନଟ କରାଯାଇଛି। ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ସେନାବାହିନୀ, ପୁଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ଗଠିତ ମିଳିତ ସୁରକ୍ଷା ବାହିନୀ 20 ଘଣ୍ଟା ଧରି ଅପରେସନ୍ କିଆ ମାଧ୍ୟମରେ ନିକଟସ୍ଥ ରାମନଗର ବସନ୍ତଗଡ଼ ଅଞ୍ଚଳରେ ତଲାସୀ ଅଭିଯାନ କରୁଥିବା ବେଳେ ଏହି ସନ୍ତାସବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା। କ୍ରିକେଟ୍। 19 ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଫଗାନିସ୍ତାନ ଭାରତ ସମ୍ମୁଖରେ 311 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜିମ୍ବାୱେର ହରାରେଠାରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିର୍ଦ୍ଧାରିତ 50 ଓଭରରେ 4 ୱିକେଟ୍ ହରାଇ 310 ରନ୍ କରିଛି। 311 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତ 30 ଓଭରରେ 2 ୱିକେଟ୍ ହରାଇ 229 ରନ୍ କରିଛି। ବୁଲାୱେଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ଗତବର୍ଷର ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ 27 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିସାରିଛି। ଆସନ୍ତା ଶୁକ୍ରବାର ଦିନ ଆଜିର ମ୍ୟାଚ୍ର ବିଜେତା ଇଂଲଣ୍ଡକୁ ଫାଇନାଲ୍ରେ ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମଣିପୁରରୁ ଆଜି ପ୍ରତ୍ୟାହୃତ ହେଲା ରାଷ୍ଟ୍ରପତି ଶାସନ। ଏକ ବିକଶିତ ଭାରତ ଗଠନ କରିବା ଲାଗି ମହିଳାମାନେ ସ୍ୱାକ୍ଷର ହେବା ସହିତ ଆର୍ଥିକ ସ୍ୱାବଲମ୍ବୀ ହେବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମାର ସୁଫଳ କୃଷି ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଉପଲବ୍ଧ କରାଇବା ଦିଗରେ ଯତ୍ନବାନ ଅଛନ୍ତି ସରକାର। ରାଜ୍ୟସଭାରେ ବାଣିଜ୍ୟ ମନ୍ତ୍ରୀଙ୍କ ସୂଚନା। ଏବଂ 19 ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ସମ୍ମୁଖରେ 311 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଆଫଗାନିସ୍ତାନ। ସମ୍ବାଦ ଶେଷ ହେଲା।